मीना सीखी गला आग पढ़ी बार सब बाग मीना को जहाँ पचार ता पाखे सब उतर पढ़ी पढ़ा कठिन मीना करे समाधान पढ़ी पढ़ा मीना बुद्धि मती चपल जीवन को करे सरल
नमस्कार बंधु जानिचो काली मीना खेल देखा जाऊ चलो चलो शीघ्र मीना सहित देखा करिबा मीना मीना अरे सेठी तो मीना अछि दीपू आउ सुनी साथी रे से निज श्रेणी रो बाहर अछि
हां सुमी काली बहुत मजा आसीबो
बड़ा मजा आसीबो मिटू भी सागर जीबा
किए कुआडे जाउ छी किरे पिले
दीदी काली हमें मेला बुलीबा को जाउ छु
रविवार रे छुट्टी मेला देखि कटेइबो सुमी मीना तू भी जाऊ छु मेला देखिबा को
हां दीदी आमे समस्ते जाऊ छु दीपू सुमी सुनील
सुनील हेले सुनील ल तो देह खराब सेति पई तो प्राय सप्ताह हेले से स्कूल को आसुनी पुणी से तम संगे केमती जीवो
सुनील बे ठीक अछि दीदी आ पहर दिन टु से स्कूल भी आसीबो
अरे बा दीपू एटा तो बहुत
बढ़िया कथा कहिले दीदी भी हसी देले
आउ ता पर दिन मेला रे
आसो 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 एई चक्री दोली खाई दोली डंगा दोली रे बसो घोड़ा भी अछि हाथी भी अछि जोंत्रे चा सेत्रे बसो
मीना आउता संगो माने दोली ऊपर बसी गले आउ दोली ऊपर उतळु बुलीबाकु लागिला
मीना केत्ते मजा लागिरछि ना
हां सुमी
अरे मीना सेटी देखे सुनील से निजो मुंडरे हाथ दे गई बसची
दोली रखो
लागुचि सुनील रो मुंडो बुलाउचि दोली वाला भाई दोली रखो अब संगरो मुंडो बुलाउचि शीघ्र रखो भाई
या रखुचि रखुचि रो
तू ठीक अछु ना सुनील
हां मीना खाली टिके मुंडो बुलाई देला खलेबे एबे ठीक लागुची
चलो ना से ऊंचा वाला दोली रे खेलिबा
ना दीपू एबे हमें कोन से दोली रे बसिबानी नहले सुनील लो मुंडो पूणी बुलेइबो
पूणी कोन करिबा मीना
हेई देखो सुमी जादूगर रे खेलो सेठी के जीवा चलो
नियो भाई मीना सुमी दीपू आउ सुनील तो चली गले जादू खेलो देखिबाकु
साहिबान मेहरबान कदरदान को अमेरिका आउ को जापान जादूगर महान पतला को मोटा कर देबी लंबा को छोटा कर देबी मो जादू के बे जाए नी खाली चलो सब भाई मने बजा ताली और ये देखो भाई मने ये मो हाथ रे कौन अछि
बॉल
बिल्कुल ठीक मो हाथ रे ए बॉल अछि अकड़म बकड़म लागी बक्ती कड़म गेले गेले पास आरंभ हला तमाशा ई छू
अरे सुमी बॉल तो कोड़े उभे गला
हां सुनील
चलो चलो अबे सब जान तो खेल खत्म पैसा हजम भोक रे पेट जळी लानी पूणी घंटे परे खेला हबो
जादूगर बाबू मो ना दीपू आउ ए माने मो सांग मीना सुमी सुनील
जादूगर बाबू से बॉल कोड़ सुनी है गला
बॉल कुआड़े भी जाएनी मीना बॉल ए बेबी मो हाथ रे अछि ए देखो
अरे हो ताहले बॉल आमुको काहे के देखा गला नी
सेटा एति पई जे मु ए बॉल डब्बा पछरे लुचे देथिली सब लोक माने खाली डब्बा देखिले हेले डब्बा पछरे थिबा बॉल को केही देखी पारिले नी या को ही कहंती हाथर सफाई चलो पिले ଏବେ ମତେ ଖାଇବାକୁ ଯିବାର ଅଛି।
ନିଅ ଭାଇ, ଯାଦୁଗର ବାବୁ ତ ଖାଇବାକୁ ଚାଲିଗଲେ, ଏବେ ମୀନା, ସୁମି, ଦୀପୁ ଆଉ ସୁନୀଲକୁ ମଧ୍ୟ ତ ଭୋକ ଲାଗିଲାଣି।
ଚାଲ ସେଠି ଗଛ ଛାଇ ତଳେ ବସି ଜଳଖିଆ ଖାଇବା। ହେଇ ଦେଖ, ମୋ ମା ଆଳୁ ଭଜା ଆଉ ରୁଟି ଦେଇଛନ୍ତି।
ମେଳାକୁ ଆସିକି ଘର ତିଆରି ଖାଦ୍ୟ ଖାଏ
କାହିଁକି ଦୀପୁ? ଦେଖ, ମୁଁ ବି ଘରୁ ଖାଇବା ଆଣିଛି।
ସୁମି, ତୁ ଏ ଖାଦ୍ୟ ଖାଇବାର ଅଛି ତ ଖା। ମୁଁ ତ ସେ ଚାଟ ଖାଇବି।
ଆଉ ମୁଁ ବି। ଚାଲ ଦୀପୁ।
ଦୀପୁ, ସୁନୀଲ ରହିଛ? ଦୀପୁ, ସୁନୀଲ, ସେଠି ଦେଖ ଚାଟ ବାଲାର ଗାଡି। କେତେ ଦୁର୍ଗନ୍ଧ ସେଠି ନାଳରେ, ଆଉ ଆଖପାଖରେ କେତେ ଅଳିଆ ବି ଗଦା ହେଇଛି। ଆଉ ଦେଖ, ବିନା ଢାଙ୍କଣାରେ ଖାଦ୍ୟ ଉପରେ ମାଛି କେମିତି ଭଣ ଭଣ ହେଉଛନ୍ତି। ଦିଦି କହୁଥିଲେ କି
କିଛି ହୁଏନି ମୀନା।
ହେଲେ ଦୀପୁ, ସେ ଖାଦ୍ୟରେ ବହୁତ କୀଟାଣୁ ଥିବେ ଯିଏକି ତତେ ରୋଗରେ ପକେଇ ପାରନ୍ତି।
କୀଟାଣୁ? ଆମକୁ ତ ଦେଖାଯାଉନି କୀଟାଣୁ, କଣ ସୁନୀଲ?
ହଁ ଦୀପୁ।
ସୁନୀଲ, ତୋର ମନେ ଅଛି ନା ଦିଦି କହନ୍ତି କି ଗନ୍ଧ ଜିନିଷରେ କୀଟାଣୁ ଥାନ୍ତି, ଖାଲି ସେମାନେ ଆମକୁ ଦେଖାଯାଆନ୍ତିନି।
ହଁ ମୀନା, ଯେମିତି ସେ ବଲ୍ ଜାଦୁଗର ହାତରେ ଥିଲା ଆଉ ଆମକୁ ଦେଖାଯାଉନଥିଲା।
ସବୁ ବେକାର କଥା, ଚାଲ ସୁନୀଲ।
ହଁ, ମୀନା ବହୁତ ବୁଝେଇଲା ପରେ ବି ଦୀପୁ ଆଉ ସୁନୀଲ ଚାଟ ଖାଇବାକୁ ଚାଲିଗଲେ। ଆଉ ଦି ଜଣ ଯାକ ଜମେଇକି ଚାଟ ଖାଇଲେ, ଯୋଉଠି ମୀନା ଆଉ ସୁମି ନିଜ ଘରର ଖାଦ୍ୟ ଖାଇଲେ। ଆଉ ତା ପର ଦିନ ସ୍କୁଲରେ,
ଆରେ ଏ ଦୀପୁ କୋଉଠି ଅଛି? ସୁନୀଲ ବି ଆସିଲାନି। ମୀନା, ଦୀପୁ ତ କହୁଥିଲା ଯେ ସୁନୀଲ ଏବେ ଠିକ ଅଛି ଆଉ ଆଜିଠୁ ସ୍କୁଲ ବି ଆସିବ।
ହଁ ଦିଦି, କାଲି ତ ସୁନୀଲ ପୁରା ଠିକ ଥିଲା, ଦୀପୁ ଆସିଗଲାଣି। ଦିଦି
ଦିଦି ଦିଦି ଦିଦି, ସୁନୀଲର ଦେହ ପୁଣି ଖରାପ ହେଇଗଲାଣି, ଖୁଡ଼ି ବହୁତ ଡରି ଯାଇଛନ୍ତି।
ମୀନା, ଦୀପୁ, ମୁଁ ସୁନୀଲ ଘରକୁ ଯାଉଛି, ତମେ ଶୀଘ୍ର ନର୍ସ ଦିଦିଙ୍କୁ ନେଇକି ସେଠାରେ ପହଞ୍ଚ।
ମୀନା ଆଉ ଦୀପୁ ନର୍ସ ଦିଦିଙ୍କୁ ନେଇ ସୁନୀଲ ଘରେ ପହଞ୍ଚିଲେ। ରାସ୍ତାରେ ନର୍ସ ଦିଦିଙ୍କୁ ମୀନା ମେଳାରେ ଘଟିଥିବା ସବୁ ଘଟଣା କହିଲା। ସୁନୀଲକୁ ପରୀକ୍ଷା କଲା ପରେ ନର୍ସ ଦିଦି କହିଲେ,
ସୁନୀଲ, ତମକୁ ସେ ଚାଟ ଖାଇବାର ନଥିଲା, କୀଟାଣୁ ଭରା ସେ ଖରାପ ଖାଦ୍ୟ ଖାଇକରି ତମ ଦେହ ପୁଣି ଖରାପ ହେଇଯାଇଛି।
ନର୍ସ ଦିଦି, ମୁଁ ବି ତ ସେଇ ଚାଟ ଖାଇଥିଲି, ହେଲେ ମୋ ଦେହ ତ ପୁରା ଠିକ ଅଛି, ତାହେଲେ ସୁନୀଲ ଦେହ କାହିଁକି ଖରାପ ହେଲା?
ଏଥିପାଇଁ ଦୀପୁ, ସୁନୀଲ ପ୍ରଥମରୁ ରୋଗରେ ପଡିଥିଲା, ସେ ଦିନେ ଦୁଇ ଦିନ ଆଗରୁ ହିଁ ତ ଠିକ ହେଇଥିଲା, ସେଥିପାଇଁ ତା ଶରୀର ଏବେ ବି ଦୁର୍ବଳ ଅଛି, ଆଉ ଦୁର୍ବଳ ଶରୀର କେବେ କୀଟାଣୁ ସାଙ୍ଗେ ଲଢି ପାରିବନି।
ହେଲେ ନର୍ସ ଦିଦି, ସୁନୀଲ ଆଉ ମୁଁ ତ ନିଜର ହାତ ଧୋଇ ଚାଟ ଖାଇଥିଲୁ।
ଦୀପୁ, କୀଟାଣୁ ଆମ ଶରୀରକୁ ଖାଲି ହାତ ବାଟେ ନୁହେଁ, ବରଂ ନାକ ଆଉ ମୁହଁ ବାଟେ ମଧ୍ୟ ବସିପାରନ୍ତି। ଖାଦ୍ୟର ଏହି କୀଟାଣୁମାନଙ୍କ ଦ୍ୱାରା ବଦହଜମୀ, ଗ୍ୟାସ ଆଉ ହଇଜା ଭଳି ରୋଗ ହୋଇପାରେ, ସେଥିପାଇଁ ସଫା ସୁତୁରା ଉପରେ ଧ୍ୟାନ ରଖ, ଆଉ ତମେ ବି ମନେ ରଖ ସୁନୀଲ।
ହଁ ଦିଦି।
ରାଧା ଭଉଣୀ, ଏ ନିଅ ଔଷଧ, ସୁନୀଲକୁ ଗୋଟେ ବଟିକା ଦିନରେ ଆଉ ଗୋଟେ ବଟିକା ରାତିରେ ଖୋଇଦେବ। ଏ ଔଷଧ ପୁରା ନିୟମ ଅନୁସାରେ ଦେବ, ଆଉ ହଁ, ସଫା ଖାଇବା ପିଇବା ଉପରେ ମଧ୍ୟ ଧ୍ୟାନ ରଖିବ, ଦେଖିବ ଖୁବ୍ ଶୀଘ୍ର ସୁନୀଲ ଠିକ ହେଇଯିବ।
ଭାଇ ବାହ, ମଜା ଆସିଗଲା ମୀନା ସହିତ ମିଶିକିରି। ଆଉ ଆପଣ ସମସ୍ତେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ, ଆଉ ସଫା ସୁତୁରା ଉପରେ ଧ୍ୟାନ ଦେବା ଉଚିତ। ଏବେ ଦେଖିବା ମୀନା ଆଉ ମିଠୁ କେମିତିଆ କବିତା ଲେଖିଛନ୍ତି।
ଧ୍ୟାନ ରଖିବ ସ୍ୱାସ୍ଥ୍ୟର, କରିବ ତାକୁ ଆଦର, ନହେଲେ କୀଟାଣୁ ଆମକୁ କରିଦେବେ ବେମାର।
ଭାଇ ବାହ, ଭାରି ବଢିଆ କବିତା ଲେଖିଛନ୍ତି ମୀନା ଆଉ ମିଠୁ। ଚାଲ ଏବେ ଶୁଣିବା ଗୋଟେ ମଜାଦାର ଗୀତ।
ଢିଙ୍ଗ ଟାଙ୍ଗ ଟାଙ୍ଗ ଢିଙ୍ଗ ଟାଙ୍ଗ ଟାଙ୍ଗ ଢିଙ୍ଗ ଟାଙ୍ଗ ଟାଙ୍ଗ ଓ ଢିଙ୍ଗ ଟାଙ୍ଗ ଟାଙ୍ଗ ଢିଙ୍ଗ ଟାଙ୍ଗ ଟାଙ୍ଗ ଢିଙ୍ଗ ଟାଙ୍ଗ ଟାଙ୍ଗ ଓ
ଆରେ ମାଡି ଚାଲ ବଢି ଚାଲ ସୁସ୍ଥ ଶରୀରରେ
ବେମାରୀକୁ ଧକା ମାରି ପକାଓ ପଛରେ ଆରେ ପକାଓ ପଛରେ ପକାଓ ପଛରେ ପକାଓ ପଛରେ ପକାଓ ପଛରେ
ସଫା ଖାଇବ ସଫା ପିଇବ ସଫା ସୁତୁରା ରହିବ
ଏଇ ଦେହ ସମ୍ପତ୍ତି ଆମ।
ଆରେ ହସରେ
ବେମାରୀ କୁ ଧକ୍କା ମାରି ପକା ପଛରେ
ଆରେ ପକା ପଛରେ ପକା ପଛରେ ପକା ପଛରେ ପକା ପଛରେ
ଟିଙ୍ଗ ଟାଙ୍ଗ ଟାଙ୍ଗ ଢିଙ୍ଗ ଟାଙ୍ଗ ଟାଙ୍ଗ ଢିଙ୍ଗ ଟାଙ୍ଗ ଟାଙ୍ଗ ଓ ଢିଙ୍ଗ ଟାଙ୍ଗ ଟାଙ୍ଗ ଢିଙ୍ଗ ଟାଙ୍ଗ ଟାଙ୍ଗ ଢିଙ୍ଗ ଟାଙ୍ଗ ଟାଙ୍ଗ ଓ
ଖରାପ ଖାଦ୍ୟ ଛୁଇଁବ ନାହିଁ ପାଖ ତାର ମାରିବନି
ସେ ତ ତୁମ ଦେହ ପାଇଁ କ୍ଷତି ନିଅ ଜାଣି
ଦୁନିଆକୁ ଭଲ କିଛି
ଆରେ ଦୁନିଆକୁ ଭଲ କିଛି ନ ସବୁ ମାୟାରେ ବାୟା
ବେମାରୀକୁ ଧକା ମାରି ପକାଅ ପଛରେ
ଆରେ ପକାଅ ପଛରେ ହଁ ପକାଅ ପଛରେ ପକାଅ ପଛରେ ହଁ ପକାଅ ପଛରେ ପକାଅ ପଛରେ ହଁ ପକାଅ ପଛରେ ପକାଅ ପଛରେ ହଁ ପକାଅ ପଛରେ
ଭାଇ ୱା ଗୀତ ତ ମଜାଦାର ଥିଲା ଏବେ ଯିବା ମିନାର ଶ୍ରେଣୀକୁ କଣ କହିଲ କାହିଁକି ଆରେ ଭାଇ ଖେଳିବାକୁ ଚାଲ ଚାଲ ଶୀଘ୍ର ଚାଲ
ପିଲାମାନେ ଆଜି ଆମେ ଖେଳିବା ନାମ ଅନେକ
ଅକ୍ଷର ଏକ
ସାବାସ ଆଜି ମୁଁ ତମକୁ ଗୋଟେ ଅକ୍ଷର ଦେବି ଆଉ ସେଇ ଅକ୍ଷରରେ ତମେ ମତେ ଯେକୌଣସି ବ୍ୟକ୍ତି ପଶୁ ବସ୍ତୁ ଆଉ ଜାଗାର ନାଁ କହିବ ଠିକ ଅଛି
ହଁ ଦିଦି
ତାହେଲେ ଆଜିର ଅକ୍ଷର ହେଉଛି ଚ ପ୍ରଥମେ କୁହ ଚରେ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ନାଁ
ମୁଁ କହିବି ଦିଦି
ହଁ ହଁ ସୁନୀଲ କହ
ଚେତନ ଶର୍ମା
ସାବାସ ସୁନୀଲ ଆଉ ଚେତନ ଶର୍ମା କିଏ
ଭାରତର ପୂର୍ବତନ କ୍ରିକେଟ ଖେଳାଳି
ବିଲକୁଲ ଠିକ କ୍ରିଷ୍ଣା ଚାଲ ପିଲାମାନେ ଏବେ ଚରେ କୌଣସି ପଶୁର ନାଁ କୁହ
ଚେମୁଣିଆ
ସାବାସ ଆଉ ଜାଣିଛ ଚେମୁଣିଆ ଦିନରେ ଆରାମ କରେ ଆଉ ରାତିରେ ଆହାର ଖୋଜିବାକୁ ବାହାରେ
କଣ ଚେମିଣିଆ ରାତିରେ ଦେଖିପାରେ ଦିଦି
ନା ସୁମି ମଜା କଥା ହେଲା ଯେ ଚେମୁଣିଆ ଜମା ଦେଖିପାରେନି ସିଏ କେବଳ ଶୁଣିକି ଶିକାର କରେ ଚାଲ ପିଲାମାନେ ଚରେ ଆରମ୍ଭ ହେଉଥିବା କୌଣସି ଜିନିଷ
ଚିମୁଟା
ସାବାସ ରାନୀ ଆଉ ଚିମୁଟାର ବ୍ୟବହାର କେମିତି ହେଇଥାଏ ବିଲକୁଲ ଠିକ ଏବେ କୁହ ଚରେ କୌଣସି ଜାଗାର ନା
ଚେରାପୁଞ୍ଜି
ସାବାସ ମିନା ଆଉ ଚେରାପୁଞ୍ଜି ଭାରତର କୋଉ ରାଜ୍ୟରେ ଅବସ୍ଥିତ
ମେଘାଳୟରେ ଯୋଉଠି ବହୁତ ବର୍ଷା ହେଇଥାଏ
ହଁ ମିନା ତାହେଲେ ମଜା ଆସିଲା ପିଲାମାନେ
ତାହେଲେ ଆପଣଙ୍କୁ ବି ମଜା ଆସିଲା ନା ଠିକ ଅଛି ଶୀଘ୍ର ଭେଟ ହବ ଗୋଟେ ନୂଆ କାହାଣୀ ନୂଆ ଗୀତ ଆଉ ଗୋଟେ ନୂଆ ଖେଳ ସହିତ
ସାଙ୍ଗମାନେ ତମେ ଏମିତି ଆମ ମାନଙ୍କୁ ଶୁଣିଥିବ ତମ ମାନଙ୍କର ମନୋରଞ୍ଜନ ସହିତ କିଛି ନୂଆ ନୂଆ କଥା ଶିଖିବାକୁ ମିଳିବ ମୁଁ ପୁଣି ମୋର ସାଙ୍ଗ ସୁମି ରାନୁ ଦୀପୁ ରାଜୁ ଆଉ ମୋର କୌତିକିଆ ଶୁଆ ମିଟୁକୁ ନେଇ ତମମାନଙ୍କ ପାଖରେ ହାଜର ହେବି ତାହେଲେ ସାଙ୍ଗମାନେ ତମର ପ୍ରିୟ କାର୍ଯ୍ୟକ୍ରମ ମିନାର ଦୁନିଆକୁ ଶୁଣିବାକୁ ଜମା ବି ଭୁଲିବନି
ଇଂରାଜୀ ହଉ ବା ଗୀତ ସାହିତ୍ୟ ଅବା ଗଣିତ ପ୍ରଶ୍ନ ହେଉ ଯେତେ କଠିନ ମିନାକାର